ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆଜିଠାରୁ କାର୍ଯ୍ୟକାରୀ ହୋଇଛି ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର, ଦେଶର ଅର୍ଥନୀତିକୁ ଏହା ପ୍ରୋହାହନ ପ୍ରଦାନ କରିବ କହିଲେ ପ୍ରଧାନମନ୍ତ୍ରୀ. ଅରୁଣାଚଳ ପ୍ରଦେଶ ଓ ତ୍ରିପୁରାକୁ ଆଜି ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ. ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି 283,000 ଅଧିକ ସ୍ୱାସ୍ଥ୍ୟ ଶିବିର. ଗାଜାରେ ଗତକାଲି ଇସ୍ରାଏଲ୍ ସେନା ଆକ୍ରମଣରେ ଅତିକମ୍ରେ 31 ଜଣଙ୍କର ମୃତ୍ୟୁ ଏବଂ ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ପାକିସ୍ତାନକୁ 6 ପରାସ୍ତ କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପରବର୍ତ୍ତୀ ପିଢ଼ି ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂସ୍କାର ଦେଶର ଅର୍ଥନୀତିକୁ ପ୍ରୋହାହନ ପ୍ରଦାନ କରିବ, ମଧ୍ୟବିତ୍ତ ଯୁବବର୍ଗ ଏବଂ ଉପଭୋକ୍ତାଙ୍କୁ ଏହାର ସୁଫଳ ମିଳିବ ବୋଲି ସେ କହିଛନ୍ତି. ଦେଶବାସୀଙ୍କୁ ଗତକାଲି ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନୂତନ ଜିଏସ୍ଟି ହାର କେବଳ ଟିକସ ହ୍ରାସ ନୁହେଁ, ବରଂ ସଞ୍ଚୟ ପର୍ବ. ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବା ସହ ଉପଭୋକ୍ତା ଆଧାରିତ ଅଭିବୃଦ୍ଧିକୁ ଏହା ସହାୟତା ପ୍ରଦାନ କରିବ. ଏହି ଟିକସ ସଂସ୍କାର ଆତ୍ମନିର୍ଭର ଭାରତ ଅଭିଯାନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ. ସଂସ୍କାର ସହିତ ଦେଶର ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବ, ପ୍ରତ୍ୟେକ ରାଜ୍ୟରେ ଦେଶର ବିକାଶ ଯାତ୍ରାରେ ସମାନ ଭାବେ ଭାଗିଦାରୀ ହେବେ। ନବରାତ୍ରର ପ୍ରଥମ ଦିନ ଅର୍ଥାତ୍ ଆଜିଠାରୁ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର କାର୍ଯ୍ୟକାରୀ ହୋଇଛି।
ରିଫର୍ମ ଏକ ଅନବରତ ଚଲନେ ବାଲି ପ୍ରକ୍ରିୟା ହୋତି ହେ। ଜବ ସମୟ ବଦଲତା ହେ, ଦେଶ କି ଜରୁରତ ବଦଲତି ହେ, ତୋ ନେକ୍ସଟ ଜନରେସନ ରିଫର୍ମ ବି ଉତନେ ହି ଆବଶ୍ୟକ ହୋତେ ହେ। ଇସଲିଏ ଦେଶ କି ବର୍ତ୍ତମାନ ଜରୁରତୋ ଅର୍ ଭବିଷ୍ୟ କେ ସପନୋ କୋ ଦେଖତେ ହୁଏ ଜିଏସ୍ଟି କେ ୟେ ନୟେ ରିଫର୍ମସ ଲାଗୁ ହୋ ରହେ ହେଁ। ନୟେ ସ୍ୱରୂପ ମେ मुख्य रूप से अब सिर्फ 5% और 18% के ही टैक्स स्लैब रहेंगे।
ପ୍ରଧାନମନ୍ତ୍ରୀ କହିଛନ୍ତି ଜିଏସ୍ଟି ଟିକସ ଦାଖଲ ପ୍ରକ୍ରିୟା ମଧ୍ୟ ସରଳ ହୋଇଛି। ଟିକସ ବ୍ୟବସ୍ଥା ସରଳୀକୃତ ହେବା ସହ ସାମଗ୍ରୀ ପରିବହନ ଅଧିକ ତ୍ୱରାନ୍ୱିତ ହୋଇପାରିବ। ବିଭିନ୍ନ ରାଜ୍ୟ ଏବଂ ଅଂଶୀଦାରଙ୍କ ସହ ପରାମର୍ଶ ପରେ 2014 ବିଜେପି ନେତୃତ୍ୱାଧୀନ ସରକାର ଦାୟିତ୍ୱ ଗ୍ରହଣ କରିବାଠାରୁ ଜିଏସ୍ଟିକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ବହୁ ଟିକସ ବ୍ୟବସ୍ଥା ଉଚ୍ଛେଦ ହୋଇଛି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ପରେ କେବଳ 5% ଏବଂ 18% ଟିକସ ଢାଞ୍ଚା କାର୍ଯ୍ୟକାରୀ ହୋଇଛି। ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କରମୁକ୍ତ ହୋଇଛି। ଏକ ରାଷ୍ଟ୍ର ଏକ ଟିକସ ସ୍ୱପ୍ନ ସାକାର ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଇସ୍ ଜିଏସ୍ଟି ବଚତ ଉତ୍ସବ ମେ ଆପକି ବଚତ ବଢେଗି ଔର ଆପ ଅପନି ପସନ୍ଦ କି ଚିଜୋଁ କୋ ଔର ଜ୍ୟାଦା ଆସାନୀ ସେ ଖରିଦ ପାଏଙ୍ଗେ। ହମାରେ ଦେଶ କେ ଗରିବ ମଧ୍ୟମ ବର୍ଗୀୟ ଲୋକ ନିଓ ମିଡିଲ କ୍ଲାସ ଯୁବା କିସାନ ମହିଳାଏଁ ଦୁକାନଦାର ବ୍ୟାପାରୀ ଉଦ୍ୟମୀ ସଭି କୋ ୟେ ବଚତ ଉତ୍ସବ କା ବହୁତ ଫାଇଦା ହୋଗା। ୟାନି ତ୍ୟୋହାରୋଁ କେ ଇସ୍ ମୌସମ ମେ ସବକା ମୁହଁ ମିଠା ହୋଗା।
ପ୍ରଧାନମନ୍ତ୍ରୀ କହିଛନ୍ତି ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ ହେବା ପୂର୍ବରୁ ବିଭିନ୍ନ ସ୍ଥାନରେ ମୂଲ୍ୟ ତୁଳନା ପ୍ରଦର୍ଶନ କରୁଥିବା ବୋର୍ଡଗୁଡ଼ିକ ପ୍ରଦର୍ଶିତ ହେଉଛି। ଏହି ସଂସ୍କାର ପ୍ରକ୍ରିୟା ଦ୍ୱାରା ଦେଶରେ ନାଗରିକଙ୍କ କ୍ରୟ କ୍ଷମତା ବୃଦ୍ଧି ପାଇବା ସହ ଉତ୍ପାଦ କ୍ଷେତ୍ର ଅଧିକ ଗତିଶୀଳ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଆତ୍ମନିର୍ଭର ଭାରତ ସ୍ୱପ୍ନ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା ଜିଏସ୍ଟି ସଂସ୍କାର ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ପ୍ରଶଂସା କରି ଏହା କହିଛନ୍ତି। କୃଷି, ସ୍ୱାସ୍ଥ୍ୟ, ବୟନଶିଳ୍ପ ଏବଂ ନିର୍ମିତ ତନ୍ତୁ କ୍ଷେତ୍ରରେ ଜିଏସ୍ଟି ହ୍ରାସ ଉତ୍ପାଦନ ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିବା ଶ୍ରୀ ଶାହା କହିଛନ୍ତି ଦୈନନ୍ଦିନ ବ୍ୟବହାର ସାମଗ୍ରୀରେ ସ୍ୱଦେଶୀ ଉତ୍ପାଦକୁ ଆପଣାଇବା ଏବଂ ପ୍ରତ୍ୟେକ ଘରକୁ ସ୍ୱଦେଶୀ ପ୍ରତୀକ ଭାବେ ପରିଣତ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତରେ ଯିବେ। ଗସ୍ତ ସମୟରେ ଶ୍ରୀ ମୋଦି 5,100 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦ୍ଘାଟନ କରିବେ। ଅରୁଣାଚଳ ପ୍ରଦେଶରେ 3,700 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଦୁଇଟି ପ୍ରମୁଖ ଜଳବିଦ୍ୟୁତ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ଅରୁଣାଚଳ ପ୍ରଦେଶର ସିଓ ଅବବାହିକାରେ 240 MW ହିଓ ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ 186 MW ଟାଟୋ 1 ଜଳବିଦ୍ୟୁତ୍ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଶ୍ରୀ ମୋଦି ତୱାଙ୍ଗରେ ଏକ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅଧୀନରେ ଗତ 20 ତାରିଖ ସୁଦ୍ଧା ସମଗ୍ର ଦେଶରେ 283,000 ଅଧିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ 17 ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମାଜର ବିଭିନ୍ନ ବର୍ଗର ଲୋକ ବହୁଳ ଭାବରେ ଅଂଶଗ୍ରହଣ କରୁଛନ୍ତି। ମହିଳା ଓ ଶିଶୁ ବ୍ୟାପକ ସ୍ୱାସ୍ଥ୍ୟସେବାର ସୁବିଧା ପାଉଛନ୍ତି। 76 ଲକ୍ଷରୁ ଅଧିକ ନାଗରିକ ଏହି ଅଭିଯାନରେ ପଞ୍ଜିକୃତ ହୋଇଛନ୍ତି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଇସ୍ରାଏଲ୍ ସେନା ଆକ୍ରମଣରେ ଗତକାଲି ଗାଜାରେ ଅତିକମ୍ରେ 31 ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ହୋଇଛି। ବହୁ ଆବାସିକ ଅଞ୍ଚଳ ଏହି ଆକ୍ରମଣରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଗାଜାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଇସ୍ରାଏଲ୍ ଟ୍ରାଙ୍କ୍ଗୁଡ଼ିକ ଜନବହୁଳ ସହରାଞ୍ଚଳ ଭିତରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ କହିଛି ଗତ କିଛିଦିନ ମଧ୍ୟରେ ଇସ୍ରାଏଲ୍ ସେନା ଗାଜାରେ ସହରାଞ୍ଚଳରେ ଏହାର ଅଭିଯାନକୁ ଅଧିକ ବ୍ୟାପକ କରିଛି। ଏହି ଅଭିଯାନରେ ବହୁ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ୍ ସେନା କହିଛି। ପ୍ରତ୍ୟକ୍ଷଦର୍ଶୀ ଦେଇଥିବା ବିବରଣୀ ଅନୁଯାୟୀ ଇସ୍ରାଏଲ୍ ଟ୍ରାଙ୍କ୍ଗୁଡ଼ିକ ଦକ୍ଷିଣ ପୂର୍ବ ଅଞ୍ଚଳର ତେଲ୍ ଅଲହାୱା ଦେଇ ପଶ୍ଚିମ ଆଡ଼କୁ ଗତି କରୁଛି। ଆଗାମୀ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାଲେଷ୍ଟାଇନ୍ ରାଷ୍ଟ୍ରକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରାଯିବା କେତେକ ପଶ୍ଚିମ ସହଯୋଗୀ ରାଷ୍ଟ୍ର ନେତାଙ୍କ ଘୋଷଣା ପରେ ଇସ୍ରାଏଲ୍ ଏହାର କାର୍ଯ୍ୟାନୁଷ୍ଠାନକୁ ଅଧିକ ତୀବ୍ର କରିଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ H-1B ଭିସା ଆବେଦନ ଉପରେ ବାର୍ଷିକ ମୂଲ୍ୟବୃଦ୍ଧି ଘୋଷଣା ପରିପ୍ରେକ୍ଷୀରେ ପ୍ରବାସୀ ଭାରତୀୟଙ୍କ ସହାୟତା ପାଇଁ ଏକ ଜରୁରୀକାଳୀନ ନମ୍ଘର ଜାରି କରାଯାଇଛି। ୱାଶିଂଟନ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଟେଲିଫୋନ୍ ନମ୍ଘର ଜାରି ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦୂତାବାସ କହିଛି ସହାୟତା ଆବଶ୍ୟକ କରୁଥିବା ଭାରତୀୟ ନାଗରିକ ଏହି ନମ୍ଘର ମାଧ୍ୟମରେ ଯୋଗାଯୋଗ କରିପାରିବେ। ଆସନ୍ତା 24 ଘଣ୍ଟା ମଧ୍ୟରେ ଆମେରିକା ଫେରିବାକୁ ଚାହୁଁଥିବା ପ୍ରବାସୀ ଭାରତୀୟଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାର କିଭଳି ସୁଲଭ ଆବାସ ଏବଂ ଆଧୁନିକ ସହରୀ ଭିତ୍ତିଭୂମିକୁ ସୁନିଶ୍ଚିତ କରିଛନ୍ତି।
ଗତ 11 ବର୍ଷ ଧରି ଦୃଢ଼ ନିଷ୍ଠାର ସହିତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ସମଗ୍ର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛନ୍ତି। ନାଗରିକ କୈନ୍ଦ୍ରିକ ସଂସ୍କାର ମାଧ୍ୟମରେ ଜୀବନକୁ ସରଳ ଏବଂ ସହଜ କରାଯାଇଛି। ଲୋକଙ୍କ ହୃଦୟର ନିକଟତର ହେବା ସହ ସୁଲଭ ଆବାସ ପ୍ରଦାନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମାଧ୍ୟମରେ ଗୁଣାତ୍ମକ ଆବାସ ଉପଲବ୍ଧତା ସୁନିଶ୍ଚିତ ହୋଇପାରୁଛି। ସ୍ମାର୍ଟ ସିଟି ମିଶନ ଅଧୀନରେ ସହରଗୁଡ଼ିକ ବିକଶିତ ହୋଇଛି। ଏହି ଯୋଜନା ଅଧୀନରେ 1.5 ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର 7,500ରୁ ଅଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଅମୃତ ଏବଂ ଅମୃତ 2.0 ଦେଶବାସୀଙ୍କ ପାଇଁ ସ୍ୱଚ୍ଛ ଜଳ ଏବଂ ସ୍ୱେରେଜ୍ ବ୍ୟବସ୍ଥା ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିଛି। ଉଜାଲା ଯୋଜନା ଅଧୀନରେ LED ବଲ୍ବ ପ୍ରଦାନ ଦ୍ୱାରା ଘରଗୁଡ଼ିକୁ ଆଲୋକିତ କରାଯାଇଛି। ଜଳଜୀବନ ମିଶନ ଅଧୀନରେ ଗାଁଗୁଡ଼ିକୁ ସ୍ୱଚ୍ଛ ଜଳ ଯୋଗାଣ ସମ୍ଭବ ହେବା ସହ ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳଗୁଡ଼ିକରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି।
ମେରା ନାମ ସୁନିତା ଡଙ୍ଗରେ ହେ ଗ୍ରାମ ମୋ ଜିଲ୍ଲା ଛିନ୍ଦୱାଡ଼ା କି ରହନେ ବାଲି ହୁଁ। ପହେଲେ ଆମେ ପାଣି କି ସମସ୍ୟା ହୋଇଥିଲେ ଆମେ 1 କିଲୋମିଟର ଦୂର ସେ କୁଏ ସେ ପାଣି ଲେକର ଆତେ ଥେ। ଅବ ଜଲ ଜୀବନ ମିଶନ ଦ୍ୱାରା ଆମେ ଟୋଟି ବାଲା ନଲ ଘର ମେ ମିଲ ଗୟା ହେ ଇସେ ଆମେ ଘର ବୈଠେ ପାଣି ମିଲ ରହା ହେ ଔର ପାଣି କି ସମସ୍ୟା ନହିଁ ହୋ ରହି ହେ ଔର ହମେ ସମୟ କି ବି ବଚତ ହୋତି।
ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ପରବର୍ତ୍ତୀ ପିଢ଼ି GST ସଂସ୍କାର ଦେଶର ଟିକସ ବ୍ୟବସ୍ଥାରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ବ୍ୟବସ୍ଥା ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ ହୋଇଛି। GST ସଂସ୍କାରର ସୁଫଳ ସିଧାସଳଖ ନାଗରିକଙ୍କ ପାଖରେ ପହଞ୍ଚବ। ଅଟୋମୋବାଇଲ୍ସ କ୍ଷେତ୍ରରେ GST ସଂସ୍କାର ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଦୁଇଚକିଆ ଯାନ ଏବଂ ଛୋଟ କାର୍ଗୁଡ଼ିକ ଉପରେ GST ହାର 28-18% ହ୍ରାସ କରାଯାଇଛି। ଏଭଳି ସଂସ୍କାର ଦେଶର ଅଭିବୃଦ୍ଧି ଏବଂ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ MSME କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ। ଏସିଆ କପ୍ T20 କ୍ରିକେଟ୍ 2025 ପ୍ରତିଯୋଗିତାର ସୁପର ଫୋର୍ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଗତକାଲି ଭାରତ ପାକିସ୍ତାନକୁ 6 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ଭାରତ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରତିଯୋଗିତାମୂଳକ ଏହି ମ୍ୟାଚ୍ରେ ପାକିସ୍ତାନ 5 ୱିକେଟ୍ରେ 171 ରନ୍ ସଂଗ୍ରହ କରିଥିଲା। 172 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 7 ବଲ୍ ବାକି ଥାଇ ହାସଲ କରିପାରିଥିଲା। ଆଜିଠାରୁ କାର୍ଯ୍ୟକାରୀ ହୋଇଛି ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର। ଦେଶର ଅର୍ଥନୀତିକୁ ଏହା ପ୍ରୋହାହନ ପ୍ରଦାନ କରିବ କହିଲେ ପ୍ରଧାନମନ୍ତ୍ରୀ। ଅରୁଣାଚଳ ପ୍ରଦେଶ ଓ ତ୍ରିପୁରାକୁ ଆଜି ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଶିଳାନ୍ୟାସ। ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି 283,000 ଅଧିକ ସ୍ୱାସ୍ଥ୍ୟ ଶିବିର। ଗାଜାରେ ଗତକାଲି ଇସ୍ରାଏଲ୍ ସେନା ଆକ୍ରମଣରେ ଅତିକମ୍ରେ 31 ଜଣଙ୍କର ମୃତ୍ୟୁ ଏବଂ ଏସୀୟ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ପାକିସ୍ତାନକୁ 6 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।